ଯେତେବେଳେ ଧର୍ମଗୁରୁମାନଙ୍କ ମଧ୍ୟରୁ ମଧ୍ୟ ଅନେକ ବିଶ୍ୱାସ ମାର୍ଗକୁ ଗ୍ରହଣ କଲେ, ସେତେବେଳେ ସେବା କାର୍ଯ୍ୟ ପାଇଁ ଆଗରୁ ବଛାଯାଇଥିବା ସାତ ଜଣଙ୍କ ମଧ୍ୟରୁ ସ୍ଥିପାନ ନାମକ ଜଣେ ବ୍ୟକ୍ତି, ଯିଏକି ପବିତ୍ର ଆତ୍ମାଙ୍କ ଶକ୍ତିରେ ପୂର୍ଣ୍ଣ ହୋଇ ଅନେକ ଆଶ୍ଚର୍ଯ୍ୟକର୍ମ କଲେ, ଏପରି ସମୟରେ କେତେକ ଧର୍ମଗୁରୁ ସ୍ଥିପାନଙ୍କ ସହିତ ଯୁକ୍ତିତର୍କ କଲେ ଓ ତାଙ୍କୁ ମିଥ୍ୟା ଅଭିଯୋଗ କରି ବନ୍ଦୀ କଲେ। ମାତ୍ର ଯେତେବେଳେ ସ୍ଥିପାନ ସେମାନଙ୍କ ଆଗରେ ଛିଡ଼ା ହେଲେ, ତାଙ୍କର ମୁଖ ସ୍ୱର୍ଗଦୂତ ପରି ଦେଖାଗଲା ଓ ସେ ସ୍ୱର୍ଗ ଆଡ଼େ ଅନାଇ ପ୍ରାର୍ଥନା କଲେ ଓ କହିଲେ, ମୁଁ ଈଶ୍ୱରଙ୍କ ମହିମା ଓ ଯୀଶୁଙ୍କୁ ତାହାଙ୍କ ଦକ୍ଷିଣ ପାର୍ଶ୍ୱରେ ଛିଡ଼ା ହୋଇଥିବାର ଦେଖୁଅଛି। ଏହା ଶୁଣି ଲୋକମାନେ ଆପଣାପଣା କର୍ଣ୍ଣ ବନ୍ଦ କଲେ ଓ ତାହାଙ୍କୁ ନଗରର ବାହାରକୁ ଟାଣି ନେଇ ତାହାଙ୍କ ଉପରକୁ ପଥର ଫୋପାଡ଼ି ମାରିବାକୁ ଲାଗିଲେ। ଯେତେବେଳେ ଲୋକମାନେ ସ୍ଥିପାନଙ୍କ ଉପରକୁ ପଥର ମାରୁଥିଲେ, ସେହି ସମୟରେ ସ୍ଥିପାନ ପ୍ରାର୍ଥନା କରି କହିଲେ, ହେ ପ୍ରଭୁ ଯୀଶୁ, ମୋର ଆତ୍ମା ଗ୍ରହଣ କର ଓ ଏହି ପାପ ଏମାନଙ୍କ ବିରୁଦ୍ଧରେ ଗଣନା କର ନାହିଁ। ଏହା କହି ସ୍ଥିପାନ ପ୍ରାଣତ୍ୟାଗ କଲେ।